ओम शांति। अजर सकर महावाक्य चारि मे 2024 मधुर संतन मने बाबा जहा सुनाउ चंते तहा तुम हृदय रे छापी होई जेबा उचित। तुमे एठा को आसिछ सूर्यवंशी कुल रे उच्च पद पाइबा पई, तेनु तुमको धारणा मध्य करबा को हेब। प्रश्न सदा सर्वदा सतीज रहिबार उपाय कण? उत्तर जेपरी गरम समय रे पंखा चलिबा द्वारा सतीज करिदेइ थाए, सेही भले सर्वदा सुदर्शन चक्र घुराउ थाओ तेबे सतीज होइ रहि पारिब। पिला मने पचारुछन्ते सुदर्शन चक्र धारि हेबा पई केते समय लागि थाए? बाबा कहुछन्ते पिला मने गोटिए सेकेंड लागिब। तुम मन को निश्चिंत भाव स्वदर्शन चक्र धारी हेबा को पड़ीबो, काहेकि ना एहा द्वारा ही तुमे चक्रवर्ती राजा हेबो। स्वदर्शन चक्र घुराउथिबा पिला मने ही सूर्यवंशी होइथांते। ओम शांति। पंखा घुरिले समस्ते सतेज होइथांते, सेही परे तुमे मध्य स्वदर्शन चक्र धारी होइ बसिले बहु सतेज होइजिबो। किंतु स्वदर्शन चक्र धारीर अर्थ को मध्य केही जानी नहंते, तेनु सेमानंकु बुझाइबा दरकार। जदि न बुझिबे तेबे चक्रवर्ती राजा होइ पारिबे नाही। स्वदर्शन चक्र धारींकर निश्चय थिबो जे आमे चक्रवर्ती राजा हेबा पई स्वदर्शन चक्र धारी होइछु। कृष्णंक पाखरे मध्य चक्र थिवार देखाउछन्ते, लक्ष्मी नारायणंकर जुगल चित्रे मध्य चक्र देखाइछन्ते, केवल नारायणंकु मध्य स्वदर्शन चक्र देउछन्ते। तेनु स्वदर्शन चक्र को मध्य बुझिबाकु हेब, तेबे जाय चक्रवर्ती राजा होइ पारिब। ए कथा त बहु सहज। पिला मने पचारुछन्ते बाबा स्वदर्शन चक्र धारी हेबा पई केते समय लागिब? बाबा कहुछन्ते पिला मने गोटिए सेकेंड। पुणे तुमे विष्णु वंशी होउछ, देवता मनकु विष्णु वंशी ही कहजिबो। विष्णु वंशी हेबा पई प्रथमे त शिव वंशी हेबाकु पड़िब, पुणे बाबा वसे सूर्य वंशी करुछन्ते। एही अक्षर त बहु सहज। आमे नुआ विश्वरे सूर्य वंशी हेउछु, आमे नुआ दुनियार मालिक चक्रवर्ती हेउछु। स्वदर्शन चक्र धारी होई विष्णु वंशी हवारे गोटी सेकेंड लागी थाए, जहा शिव बाबा ही करई थांते। तेबे शिव बाबा हमको विष्णु वंशी करुछन्ते, जहा के आउ केहे कराई पारिबे नहीं। एक था पिला मने जानी छन्ते जे सत्य जुगरे ही विष्णु वंशी हेबे, एठारे नहें। एहा हेउचे विष्णु वंशी हेवार जुग। तुमे एठा को आसुछ विष्णु वंश को जीवा पाई, जहा को सूर्यवंशी कहा जाउछि। ज्ञाना सूर्यवंशी अक्षर बहुत भला। विष्णु थिले सत्य जुगर मालिक, एथिरे लक्ष्मी नारायण उभय आसी जाउछन्ते। एठा को पिला मने आसुछन्ते लक्ष्मी नारायण अथवा विष्णु वंशी हेवा पाई, एथिरे बहुत खुशी मध्य हेउछन्ते। नुआ दुनिया नुआ विश्वरे सुवर्ण जुगी विश्वरे विष्णु वंशी हेबाकु हेब, एहाठारु उच्च पद आउ किछि नाही। तेनु एथिरे त बहुत खुशी हेबा दरकार। प्रदर्शनी रे तुमे मने बुझाउछ, एहा ही तुमार लक्ष्य उद्देश्य अटे। कुह एहा बहुत बड़ विश्वविद्यालय अटे, जहा को आत्मिक आध्यात्मिक विश्वविद्यालय बोली कहा जाउछि। एही चित्र रे ही लक्ष्य उद्देश्य रहिछि। पिला मनकु एही कथा बुद्धि रे रखबाकु हेबो, किपरि भावे लेखिबा दरकार जहा द्वारा पिला मनकु बुझाइबारे गोटिए सेकेंड लागिबो, तुमे ही बुझाई पारिबो। सेथिरे मध्य लेखा जाइछि आमे निश्चिंत भावरे विष्णु वंशी देवी देवता थिलु, अर्थात देवी देवता कुलर थिलु, स्वर्गर मालिक थिलु। बाबा बुझाउछन्ते मीठा मीठा पिला मने, भारत रे तुमे आजि थारु 5000 वर्ष पूर्वरु सूर्यवंशी देवी देवता थिलो। एही कथा केवल एबे ही पिला मनंकर बुद्धि रे आसुछि। ସେ ବାବା ପିଲାମାନଙ୍କୁ କହୁଛନ୍ତି, ହେ ପିଲାମାନେ, ତୁମେ ସତ୍ୟ ଯୁଗରେ ସୂର୍ଯ୍ୟବଂଶୀ ଥିଲ। ସେ ବାବା ସୂର୍ଯ୍ୟବଂଶୀ କୁଳ ସ୍ଥାପନ କରିବାକୁ ଆସିଥିଲେ। ବାସ୍ତବରେ ଭାରତ ସ୍ୱର୍ଗ ଥିଲା। ଏହିମାନେ ହିଁ ପୂଜ୍ୟ ଥିଲେ, ପୂଜାରୀ କେହି ବି ନଥିଲେ। ପୂଜାର କୌଣସି ସାମଗ୍ରୀ ମଧ୍ୟ ନଥିଲା। ଏହିସବୁ ଶାସ୍ତ୍ରରେ ହିଁ ପୂଜାର ନୀତି ନିୟମ ଆଦି ଲେଖାଯାଇଛି। ଏହା ହିଁ ପୂଜାର ସାମଗ୍ରୀ ଅଟେ। ତେଣୁ ଅବିନାଶୀ ବାବା ଶିବବାବା ବସି ଆମକୁ ସବୁ କଥା ବୁଝାଉଛନ୍ତି। ସେ ହେଉଛନ୍ତି ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟନ୍ତି। ତାଙ୍କ ବୃକ୍ଷପତି ଅଥବା ବୃହସ୍ପତି ମଧ୍ୟ କହୁଛନ୍ତି। ବୃହସ୍ପତିର ଦଶା ସବୁଠାରୁ ଉଚ୍ଚ ହୋଇଥାଏ। ବୃକ୍ଷପତି ତୁମକୁ ବୁଝାଉଛନ୍ତି, ତୁମେ ପୂଜ୍ୟ ଦେବୀ ଦେବତା ଥିଲ, ଏବେ ପୂଜାରୀ ହୋଇଛ। ଯେଉଁ ଦେବତାମାନେ ନିର୍ବିକାରି ଥିଲେ ସେମାନେ କୁଆଡ଼େ ଗଲେ? ଏମାନେ ନିଶ୍ଚିନ୍ତ ପୁନର୍ଜନ୍ମ ନେଇ ନେଇ ତଳକୁ ଆସିଥିବେ। ତେଣୁ ଗୋଟିଏ ଗୋଟିଏ ଅକ୍ଷରକୁ ନୋଟ୍ କରିବା ଉଚିତ, ହୃଦୟରେ ହେଉ ବା କାଗଜରେ ହେଉ। ଏ କଥା କିଏ ବୁଝାଉଛନ୍ତି? ଶିବବାବା। ଇଏ ହିଁ ସ୍ୱର୍ଗ ରଚନା କରୁଛନ୍ତି। ଶିବବାବା ହିଁ ପିଲାମାନଙ୍କୁ ସ୍ୱର୍ଗର ବର୍ଷା ଦେଉଛନ୍ତି, ଯାହା ବାବାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ। ଲୌକିକ ପିତା ତ ଦେହଧାରୀ ଅଟନ୍ତି। ତୁମେମାନେ ନିଜକୁ ଆତ୍ମା ଭାବି ପାରଲୌକିକ ପିତାଙ୍କୁ ମନେ ପକାଉଛ, ତୁମେ ତାଙ୍କୁ ବାବା କହୁଛ। ତେଣୁ ବାବା ମଧ୍ୟ ପ୍ରତ୍ୟୁତ୍ତର ଦେଉଛନ୍ତି, ହେ ପିଲାମାନେ। ତେଣୁ ସିଏ ବେହତର ପିତା ହୋଇଗଲେ ନା? ବାବା କହୁଛନ୍ତି, ପିଲାମାନେ ତୁମେ ସୂର୍ଯ୍ୟବଂଶୀ ଦେବୀ ଦେବତା ପୂଜ୍ୟ ଥିଲ, ପୁଣି ତୁମେ ପୂଜାରୀ ହୋଇଛ। ଏହା ରାବଣ ରାଜ୍ୟ। ପ୍ରତ୍ୟେକ ବର୍ଷ ରାବଣକୁ ଝଳାଉଛନ୍ତି, ତଥାପି ମଧ୍ୟ ରାବଣ ମରୁନାହିଁ। ବାର ମାସ ପରେ ପୁଣି ରାବଣକୁ ଜଳାଇଥାନ୍ତି। ଅର୍ଥାତ୍ ପ୍ରମାଣିତ କରୁଛନ୍ତି ଯେ ଆମେ ରାବଣ ସମ୍ପ୍ରଦାୟର ଅଟୁ। ରାବଣ ଅର୍ଥାତ୍ ପାଞ୍ଚ ବିକାରର ରାଜ୍ୟ, ଯାହା ଏବେ ସ୍ଥାୟୀ ହୋଇ ରହିଛି। ସତ୍ୟ ଯୁଗରେ ସମସ୍ତେ ଭ୍ରଷ୍ଟାଚାରୀ ଥିଲେ, ଏବେ କଳି ଯୁଗୀ ପୁରୁଣା ଭ୍ରଷ୍ଟାଚାରୀ ଦୁନିଆ ହୋଇଯାଇଛି। ଏହି ଚକ୍ର ଏହିଭଳି ଘୁରି ଚାଲିଛି। ବର୍ତ୍ତମାନ ତୁମେ ପ୍ରଜାପିତା ବ୍ରହ୍ମାବଂଶୀ ସଙ୍ଗମ ଯୁଗରେ ବସିଛ। ତୁମ ବୁଦ୍ଧିରେ ଅଛି ଯେ ଆମେ ବ୍ରାହ୍ମଣ ଅଟୁ, ଏବେ ଆଉ ଶୂଦ୍ର କୁଳର ନୁହୁଁ। ବର୍ତ୍ତମାନ ଆସୁରୀ ରାଜ୍ୟ ଚାଲିଛି। ସମସ୍ତେ ବାବାଙ୍କୁ ହେ ଦୁଃଖହର୍ତ୍ତା ସୁଖକର୍ତ୍ତା ବୋଲି କହୁଛନ୍ତି। ତେବେ ସୁଖ କେଉଁଠାରେ ଅଛି? ସତ୍ୟ ଯୁଗରେ। ଦୁଃଖ କେଉଁଠି ଅଛି? ଦୁଃଖ ତ କଳି ଯୁଗରେ ଅଛି। ସେ ବାବା ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ସିଏ ସୁଖରେ ହିଁ ବର୍ଷା ଦେଉଛନ୍ତି। ସତ୍ୟ ଯୁଗକୁ ସୁଖଧାମ କୁହାଯାଉଛି। ସେଠାରେ ଦୁଃଖର ନାମ ହିଁ ନାହିଁ, ସେଠାରେ ତୁମର ଆୟୁଷ ମଧ୍ୟ ଅଧିକ ହେବ। ତେଣୁ କାନ୍ଦିବାର କୌଣସି ଆବଶ୍ୟକତା ରହିବ ନାହିଁ। ଠିକ୍ ସମୟରେ ପୁରୁଣା ଶରୀର ଛାଡ଼ି ନୂଆ ନେବେ। ଜାଣିବେ ଯେ ଆମର ଶରୀର ଏବେ ବୃଦ୍ଧ ହେଲା। ପ୍ରଥମେ ପିଲା ସତଗୁଣୀ ହୋଇଥାଏ, ସେଥିପାଇଁ ପିଲାଙ୍କୁ ବ୍ରହ୍ମଜ୍ଞାନୀ ଠାରୁ ଉଚ୍ଚ ଭାବନ୍ତି, କାହିଁକି ନା ସେ ତ ପୁଣି ବିକାରୀ ଗୃହସ୍ଥିରୁ ସନ୍ନ୍ୟାସୀ ହୋଇଥାନ୍ତି। ତେଣୁ ତାଙ୍କୁ ବିକାର ବିଷୟରେ ସମସ୍ତ କଥା ଜଣାଥାଏ, କିନ୍ତୁ ଛୋଟ ପିଲାମାନଙ୍କୁ ବିକାର ବିଷୟରେ କିଛି ଜଣା ନଥାଏ। ବର୍ତ୍ତମାନ ସାରା ଦୁନିଆରେ ଭ୍ରଷ୍ଟାଚାରୀ ରାବଣ ରାଜ୍ୟ ଚାଲିଛି। ସତ୍ୟ ଯୁଗରେ ଭ୍ରଷ୍ଟାଚାରୀ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା, କିନ୍ତୁ ଏବେ ନାହିଁ। ପୁଣି ଥରେ ଇତିହାସର ପୁନରାବୃତ୍ତି ହେବ। ତେବେ ଭ୍ରଷ୍ଟାଚାରୀ କିଏ କରିବ? ଏଠାରେ ତ ଜଣେ ହେଲେ ବି ଭ୍ରଷ୍ଟାଚାରୀ ନାହାନ୍ତି। ଏଥିରେ ବୁଦ୍ଧି ବିଶାଳ ହେବା ଦରକାର। ଏହା ହେଲା ପାରସ୍ୟବୁଦ୍ଧି ହେବାର ଯୁଗ। ବାପା ଆସି ପଥର ବୁଦ୍ଧିରୁ ପାରସ୍ୟବୁଦ୍ଧି କରୁଛନ୍ତି। କଥାରେ କୁହାଯାଏ, ସଙ୍ଗ ଉଦ୍ଧାର କରେ କୁସଙ୍ଗ ବୁଢ଼ାଇ ମାରେ। ସତ୍ ବାବାଙ୍କ ବ୍ୟତୀତ ବାକି ଦୁନିଆ ହେଲା କୁସଙ୍ଗ। ବାବା କହୁଛନ୍ତି, ମୁଁ ତୁମକୁ ସମ୍ପୂର୍ଣ୍ଣ ନିର୍ବିକାରୀ କରାଇ ଯାଉଛି, ପୁଣି ତୁମକୁ ସମ୍ପୂର୍ଣ୍ଣ ବିକାରୀ କିଏ କରୁଛି? କହୁଛନ୍ତି ଆମେ କଣ ଜାଣିଛୁ? ଆରେ ନିର୍ବିକାରେ କିଏ କରୁଛି? ନିଶ୍ଚିନ୍ତ ଭାବରେ ବାବା ହିଁ କରିବେ ନା? ବିକାରୀ କିଏ କରୁଛି? ଏ କଥା କେହି ଜାଣି ନାହାନ୍ତି। ବାବା ଆସି ବୁଝାଉଛନ୍ତି, ମନୁଷ୍ୟମାନେ ତ କିଛି ବି ଜାଣି ନାହାନ୍ତି, କାହିଁକି ନା ଏହା ରାବଣ ରାଜ୍ୟ ଅଟେ। ଯଦି କାହାର ବାପା ମରିଯାଉଛନ୍ତି ତେବେ ତାଙ୍କୁ ପଚାର କୁଆଡେ ଗଲେ, କହିବେ ସ୍ୱର୍ଗବାସୀ ହେଲେ। ଆଚ୍ଛା, ତେବେ ଏହାର ଅର୍ଥ ହେଲା ସିଏ ନର୍କରେ ଥିଲେ ନା? ତେଣୁ ତୁମେ ମଧ୍ୟ ନର୍କବାସୀ ଅଟ ନା? ଏହି କଥା ବୁଝାଇବା କେତେ ସହଜ, କିନ୍ତୁ ନିଜକୁ କେହି ବି ନର୍କବାସୀ ବୋଲି ଭାବୁନାହାନ୍ତି। ନର୍କକୁ ବିଶ୍ୟାଳୟ, ସ୍ୱର୍ଗକୁ ଶିବାଳୟ କୁହାଯାଏ। ଆଜିଠାରୁ 5000 ବର୍ଷ ପୂର୍ବରୁ ଏହି ଦେବୀ ଦେବତା ମାନଙ୍କର ରାଜ୍ୟ ଥିଲା। ତୁମେମାନେ ବିଶ୍ୱର ମାଲିକ ମହାରାଜା ମହାରାଣୀ ଥିଲ। ପୁଣି ତୁମକୁ ପୁନର୍ଜନ୍ମ ନେବାକୁ ପଡିବ। ତୁମେ ସବୁଠାରୁ ଅଧିକ ପୁନର୍ଜନ୍ମ ନେଇଛ। ଏଥିପାଇଁ ହିଁ ଗାୟନ ରହିଛି, ଆତ୍ମା ପରମାତ୍ମା ଅଲଗା ରହେ ବହୁ କାଳ। ତୁମର ମନେ ଅଛି, ପ୍ରଥମେ ପ୍ରଥମେ ତୁମେ ଆଦି ସନାତନ ଦେବୀ ଦେବତା ଧର୍ମର ଆତ୍ମା ମାନେ ହିଁ ଆସିଥିଲ। ପୁଣି 84 ଜନ୍ମ ନେଇ ପତିତ ହୋଇଛ। ପୁଣି ତୁମକୁ ପବିତ୍ର ହେବାକୁ ପଡିବ। ଡାକୁଛନ୍ତି ମଧ୍ୟ ପତିତ ପାବନ ଆସ। ତେଣୁ ସାର୍ଟିଫିକେଟ ଦେଉଛନ୍ତି କି ଏକମାତ୍ର ପରମ ସଦ୍ଗୁରୁ ଆସି ଆମକୁ ପବିତ୍ର କରୁଛନ୍ତି। ବାବା ନିଜେ କହୁଛନ୍ତି, ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ଆସି ତୁମକୁ ପବିତ୍ର କରୁଛି। ବାକି 84 ଲକ୍ଷ ଜନ୍ମ ଆଦି ନାହିଁ, କେବଳ 84 ଜନ୍ମ ନେଉଛନ୍ତି। ଏହି ଲକ୍ଷ୍ମୀ ନାରାୟଣଙ୍କର ପ୍ରଜାମାନେ ସତ୍ୟଯୁଗରେ ଥିଲେ, ଏବେ ନାହାନ୍ତି, ତେବେ କୁଆଡେ ଗଲେ? ସେମାନଙ୍କୁ ମଧ୍ୟ 84 ଜନ୍ମ ନେବାକୁ ପଡିବ। ଯିଏ ପ୍ରଥମ ନମ୍ବରରେ ଆସିଥାନ୍ତି ସେ ପୁଣି ପୁରା 84 ଜନ୍ମ ନେଇଥାନ୍ତି। ତେଣୁ ସେଇମାନେ ହିଁ ପ୍ରଥମେ ଯିବା ଦରକାର। ଦେବୀ ଦେବତା ମାନଙ୍କର ଇତିହାସର ପୁନରାବୃତ୍ତି ହେଉଛି। ତେଣୁ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ରାଜ୍ୟର ନିଶ୍ଚିନ୍ତ ଭାବରେ ପୁନରାବୃତ୍ତି ହେବ। ବର୍ତ୍ତମାନ ବାପା ତୁମକୁ ଯୋଗ୍ୟ କରୁଛନ୍ତି। ତୁମେ କହୁଛ ଆମେ ଏହି ପାଠଶାଳା ଅଥବା ବିଶ୍ୱବିଦ୍ୟାଳୟକୁ ଆସିଛୁ, ଯେଉଁଠାରେ କି ଆମେ ନରରୁ ନାରାୟଣ ହେଉଛୁ। ଏହା ହିଁ ଆମର ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ। ଯେଉଁମାନେ ଭଲ ଭାବରେ ପୁରୁଷାର୍ଥ କରିବେ ସେଇମାନେ ହିଁ ପାସ୍ କରିବେ। ଯେଉଁମାନେ ପୁରୁଷାର୍ଥ କରିବେ ନାହିଁ, ତେଣୁ କେହି ପ୍ରଜାରେ ବହୁ ସାହୁକାର ହୋଇଥାନ୍ତି, କେହି କମ୍। ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି। ତୁମେମାନେ ଜାଣିଛ ଆମେ ଶ୍ରୀମତ ଆଧାରରେ ଶ୍ରେଷ୍ଠ ହେଉଛୁ। ଶ୍ରୀ ଶ୍ରୀ ଶିବାବାଙ୍କର ମତରେ ଶ୍ରୀ ଲକ୍ଷ୍ମୀ ନାରାୟଣ ବା ଦେବୀ ଦେବତା ହେଉଛୁ। ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ। ବର୍ତ୍ତମାନ କାହାକୁ ଶ୍ରୀ ବୋଲି କୁହାଯାଇ ପାରିବ ନାହିଁ, କିନ୍ତୁ ଏଠାକୁ ଯିଏ ଆସୁଛନ୍ତି ସମସ୍ତଙ୍କୁ ଶ୍ରୀ କହିଦେଉଛନ୍ତି। ଶ୍ରୀ ଅମୁକ, ତେବେ ଦେବୀ ଦେବତା ମାନଙ୍କ ବ୍ୟତୀତ ଆଉ କେହି ଶ୍ରେଷ୍ଠ ହୋଇପାରିବେ ନାହିଁ। ଭାରତ ଦିନେ ଶ୍ରେଷ୍ଠରୁ ଶ୍ରେଷ୍ଠ ଥିଲା। ରାବଣ ରାଜ୍ୟରେ ଭାରତର ମହିମା ହିଁ ସମାପ୍ତ କରିଦେଇଛନ୍ତି, ଭାରତର ବହୁତ ମହିମା ସହିତ ନିନ୍ଦା ମଧ୍ୟ କରୁଛନ୍ତି। ଭାରତ ବିଲକୁଲ ଧନବାନ ଥିଲା, ଏବେ ବିଲକୁଲ କଙ୍ଗାଳ ହୋଇଯାଇଛି। ଦେବତାମାନଙ୍କ ସମ୍ମୁଖକୁ ଯାଇ ସେମାନଙ୍କର ମହିମାର ଗାୟନ କରୁଛନ୍ତି। ଆମେ ନିର୍ଗୁଣ, ଆମ ପାଖରେ କୌଣସି ଗୁଣ ନାହିଁ। ଯଦିଓ ଏକଥା ଦେବତାମାନଙ୍କୁ କହୁଛନ୍ତି, କିନ୍ତୁ ସେମାନେ କଣ ଦୟାର ସାଗର ଥିଲେ କି? ଦୟାର ସାଗର ତ ଜଣଙ୍କୁ କୁହାଯାଉଛି ଯିଏକି ମନୁଷ୍ୟରୁ ଦେବତା କରୁଛନ୍ତି। ବର୍ତ୍ତମାନ ସିଏ ତୁମର ପିତା, ଶିକ୍ଷକ, ସଦ୍ଗୁରୁ ମଧ୍ୟ ଅଟନ୍ତି। ବାବା ଗ୍ୟାରେଣ୍ଟି ଦେଉଛନ୍ତି, ମୋତେ ମନେ ପକାଇଲେ ତୁମର ଜନ୍ମ ଜନ୍ମାନ୍ତରର ପାପ ଭସ୍ମ ହେବ ଏବଂ ମୁଁ ତୁମକୁ ସାଥିରେ ନେଇଯିବି। ପୁଣି ତୁମକୁ ନୂଆ ଦୁନିଆକୁ ମଧ୍ୟ ଯିବାକୁ ହେବ। ଏହା 5000 ବର୍ଷର ଚକ୍ର। ନୂଆ ଦୁନିଆ ଥିଲା, ପୁଣି ଥରେ ନିଶ୍ଚିନ୍ତ ଭାବରେ ଆସିବ। ଏହି ଦୁନିଆ ପୁଣି ଅପବିତ୍ର ହେବ, ପୁଣି ବାବା ଆସି ଏହାକୁ ପବିତ୍ର କରିବେ। ବାପା କହୁଛନ୍ତି ରାବଣ ପତିତ କରୁଛି, ମୁଁ ତୁମକୁ ପବିତ୍ର କରିବା ପାଇଁ ଆସିଛି। ବାକି ଏମାନେ ତ ଯେପରି କଣ୍ଢେଇ ମାନଙ୍କର ପୂଜା କରୁଛନ୍ତି, ସେମାନେ ଏକଥା ଜାଣିନାହାନ୍ତି ଯେ ରାବଣକୁ 10ଟି ମୁଣ୍ଡ ଥିବାର କାହିଁକି ଦେଖାଉଛନ୍ତି। ବିଷ୍ଣୁଙ୍କର ମଧ୍ୟ 4ଟି ଭୁଜା ଥିବାର ଦେଖାଇଛନ୍ତି। କିନ୍ତୁ ଏଭଳି ମନୁଷ୍ୟ କେବେ କଣ ହୋଇପାରିବେ? ଯଦି 4 ଭୁଜା ବାଲା ମନୁଷ୍ୟ ଥାନ୍ତେ ତେବେ ତାଙ୍କଠାରୁ ଯେଉଁ ପିଲା ଜନ୍ମ ହୋଇଥାନ୍ତି ସେମାନେ ମଧ୍ୟ ଏଭଳି ହେବା ଦରକାର। ଏଠାରେ ତ ସମସ୍ତଙ୍କର 2ଟି ଭୁଜା ରହିଛି, ତେଣୁ ଏମାନେ କିଛି ବି ଜାଣିନାହାନ୍ତି। କେବଳ ଭକ୍ତି ମାର୍ଗର ଶାସ୍ତ୍ରକୁ କଣ୍ଠସ୍ଥ କରିଦେଇଛନ୍ତି, ସେମାନଙ୍କର କେତେକ ଶିଷ୍ୟ ହୋଇଯାଉଛନ୍ତି। ଏହା କେତେ ଚମତ୍କାର କଥା ନା! ଏଠାରେ ତ ବାବା ଜ୍ଞାନର ଅଧିକାରୀ ଅଟନ୍ତି, କୌଣସି ମନୁଷ୍ୟ ଜ୍ଞାନର ଅଧିକାରୀ ହୋଇପାରିବେ ନାହିଁ। କେବଳ ତୁମେ ହିଁ ମୋତେ ଜ୍ଞାନର ସାଗର ବୋଲି କହୁଛ। ସର୍ବଶକ୍ତିମାନ ଅଧିକାରୀ ଏହା ହିଁ ବାବାଙ୍କର ମହିମା ଅଟେ। ତୁମେ ବାବାଙ୍କୁ ମନେ ପକାଇବା ଦ୍ୱାରା ବାବାଙ୍କ ଠାରୁ ଶକ୍ତି ନେଉଛ, ଯାହାଦ୍ୱାରା ବିଶ୍ୱର ମାଲିକ ହୋଇଯାଉଛ। ତୁମେମାନେ ଜାଣୁଛ ଆମ ପାଖରେ ବହୁତ ଶକ୍ତି ଥିଲା, ଆମେ ନିର୍ବିକାରୀ ଥିଲୁ, ସାରା ବିଶ୍ୱ ଉପରେ ଏକାକି ରାଜତ୍ୱ କରୁଥିଲୁ, ତେଣୁ ତାଙ୍କୁ ସର୍ବଶକ୍ତିମାନ କୁହାଯିବ ନା? ଏହି ଲକ୍ଷ୍ମୀ ନାରାୟଣ ସାରା ବିଶ୍ୱର ମାଲିକ ଥିଲେ। ଏହି ଶକ୍ତି ତାଙ୍କୁ କେଉଁଠାରୁ ମିଳିଲା? ବାପାଙ୍କ ଠାରୁ। ବାପା ସର୍ବୋଚ୍ଚ ଭଗବାନ ଅଟନ୍ତି ନା, କେତେ ସହଜ ଭାବରେ ବୁଝାଉଛନ୍ତି। ଏହି 84 ଜନ୍ମର ଚକ୍ରକୁ ବୁଝିବା ବହୁ ସହଜ ନା, ଯାହାଦ୍ୱାରା ହିଁ ତୁମକୁ ରାଜତ୍ୱ ମିଳୁଛି। ପତିତ ମାନଙ୍କୁ ବିଶ୍ୱର ରାଜତ୍ୱ ମିଳିପାରିବ ନାହିଁ, ପତିତ ମାନେ ସେମାନଙ୍କ ପାଖରେ ମୁଣ୍ଡ ନୁଆଇଥାନ୍ତି, ଭାବୁଛନ୍ତି ଆମେ ତାଙ୍କର ଭକ୍ତ ଅଟୁ। ପବିତ୍ର ଦେବୀ ଦେବତା ମାନଙ୍କୁ ପ୍ରଣାମ କରୁଛନ୍ତି, ଭକ୍ତି ମାର୍ଗ ମଧ୍ୟ ଅଧାକଳ୍ପ ଚାଲିଥାଏ। ବର୍ତ୍ତମାନ ତୁମକୁ ଭଗବାନ ମିଳିଛନ୍ତି। ଭଗବାନ ଉବାଚ, ମୁଁ ତୁମକୁ ରାଜଯୋଗ ଶିଖାଇ ଭକ୍ତିର ଫଳ ଦେବା ପାଇଁ ଆସିଛି। ଗାୟନ ମଧ୍ୟ କରୁଛନ୍ତି ଭଗବାନ, କୌଣସି ନା କୌଣସି ରୂପରେ ଆସିବେ। ବାବା କହୁଛନ୍ତି ମୁଁ କଣ କୌଣସି ବଳଦ ଗାଡ଼ିରେ ଆସିବି? ଯିଏ ସବୁଠାରୁ ଉଚ୍ଚ ଥିଲେ ସିଏ ପୁଣି 84 ଜନ୍ମ ପୁରା କରିଛନ୍ତି, ତାଙ୍କ ଶରୀରରେ ମୁଁ ଆସୁଛି। ସତ୍ୟ ଯୁଗରେ ହିଁ ଉତ୍ତମ ପୁରୁଷ ହୋଇଥାନ୍ତି, କଳି ଯୁଗରେ ସମସ୍ତେ କନିଷ୍ଠ ତମ ପ୍ରଧାନ ହୋଇଯାଇଛନ୍ତି। ଏବେ ତୁମେ ତମ ପ୍ରଧାନରୁ ସତ୍ୟ ପ୍ରଧାନ ହେଉଛ, ବାବା ଆସି ତମ ପ୍ରଧାନରୁ ସତ୍ୟ ପ୍ରଧାନ କରୁଛନ୍ତି। ଏହା ଏକ ଖେଳ ଅଟେ, ଯଦି ଏହାକୁ ନ ବୁଝିବ ତେବେ ସ୍ୱର୍ଗକୁ କେବେ ଆସିପାରିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହଭର ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ଏକମାତ୍ର ବାବାଙ୍କର ସଙ୍ଗ ଦ୍ୱାରା ନିଜକୁ ପରାସ୍ପୁତି କରିବାକୁ ହେବ, ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡ଼ିବ, କୁସଙ୍ଗରୁ ଦୂରରେ ରହିବାକୁ ହେବ। ନମ୍ବର 2, ସର୍ବଦା ଏହି ଖୁସିରେ ରହିବାକୁ ହେବ ଯେ ଆମେ ସ୍ୱଦର୍ଶନ ଚକ୍ରଧାରୀରୁ ନୂଆ ଦୁନିଆର ମାଲିକ ଚକ୍ରବର୍ତ୍ତୀ ରାଜା ହେବାକୁ ଯାଉଛୁ। ଶିବ ଆମକୁ ଜ୍ଞାନ ସୂର୍ଯ୍ୟବଂଶୀ କରିବା ପାଇଁ ଆସିଛନ୍ତି, ଏହା ହିଁ ଆମର ଲକ୍ଷ୍ୟ ଅଟେ। ବରଦାନ, ବିଘ୍ନ ଗୁଡ଼ିକୁ ମନୋରଞ୍ଜନର ଖେଳ ମନେ କରି ଅତିକ୍ରମ କରୁଥିବା ନିର୍ବିଘ୍ନ ବିଜୟୀ ଭବ। ବିଘ୍ନ ଆସିବା ମଧ୍ୟ ଏକ ଶୁଭ ଲକ୍ଷଣ ଅଟେ, କିନ୍ତୁ ବିଘ୍ନ ତୁମକୁ ହରାଇ ନ ଦେଉ, କାରଣ ତୁମମାନଙ୍କୁ ମଜବୁତ କରିବା ପାଇଁ ହିଁ ବିଘ୍ନ ଆସିଥାଏ। ସେଥିପାଇଁ ବିଘ୍ନକୁ ଦେଖି ଭୟଭୀତ ହେବା ପରିବର୍ତ୍ତେ ତାକୁ ମନୋରଞ୍ଜନର ଖେଳ ମନେ କରି ପାର ହୋଇଯାଅ, ତେବେ କୁହାଯିବ ନିର୍ବିଘ୍ନ ବିଜୟୀ। ଯେବେକି ସର୍ବଶକ୍ତିମାନ ବାବାଙ୍କର ସଙ୍ଗ ମିଳିଛି, ତେଣୁ ଭୟଭୀତ ହେବା ଭଳି କୌଣସି କଥା ହିଁ ନାହିଁ। କେବଳ ବାବାଙ୍କୁ ମନେ ପକାଇବାରେ ଏବଂ ସେବାରେ ବ୍ୟସ୍ତ ରୁହ, ତାହେଲେ ନିର୍ବିଘ୍ନ ହୋଇ ରହିପାରିବ। ଯେତେବେଳେ ବୁଦ୍ଧି ଖାଲି ରହିଥାଏ ସେତେବେଳେ ହିଁ ବିଘ୍ନ ବା ମାୟା ଆସିଥାଏ। ତେଣୁ ସର୍ବଦା ବ୍ୟସ୍ତ ରହିଲେ ମାୟା ହେଉ ବା ବିଘ୍ନ ହେଉ ଆପେ ଆପେ ଦୂରେଇ ଯିବେ। ସ୍ଲୋଗାନ, ସୁଖର ଖାତା ଜମା କରିବାକୁ ହେଲେ ମର୍ଯ୍ୟାଦା ପୂର୍ବକ ହୃଦୟରୁ ସମସ୍ତଙ୍କୁ ସୁଖ ଦିଅ। ଆଚ୍ଛା, ଓମ୍ ଶାନ୍ତି।